आकाशवाणी संवाद पढ़ुछंती सुचिस्मिता साहू मुख्य संवाद 2047 सुद्धा भारत को विकसित राष्ट्र में परिणत करबाकु हेले कृषि और कृषिजात क्षेत्र में भूमिका महत्वपूर्ण बोली कहिले केन्द्र कृषि मंत्री शिवराज सिंह चौहान पूरी श्रीक्षेत्र में त्रिविरथम पर ठाकुर आज अनुष्ठित होब सुनावेश संरक्षण व्यवस्था में बांग्लादेश सृष्ट हिंसाकांड में 6 जनों मृत्यु एवं समग्र देश में आज श्रद्धा और सद्भावना सह पालन महर विस्तृत संवाद 2047 सुद्धा भारत को विकसित राष्ट्र में परिणत करने प्रधानमंत्री संकल्प को पूरण करने दिगरे कृषि और कृषिजात क्षेत्र को गुरुत्वपूर्ण भूमिका ग्रहण करिबो बोली केन्द्र कृषि मंत्री शिवराज सिंह चौहान कहिछन्ते। गतकाली नयादिल्ली में भारतीय कृषि गवेषणा परिषद 96वां प्रतिष्ठा एवं प्रजुक्ति विद्या दिवस पालन करने अवसर में श्री चौहान कहते भारतीय अर्थनीति में कृषि एवं कृषक होती मेरुदंड से कहते कृषकों आय को द्विगुणित करने लक्ष्य प्रधानमंत्री नरेन्द्र मोदी सरकार कृषि को प्राथमिकता देआसुछि। यह अवसर में श्री चौहान 25 किसम शस्य एवं केतक उत्पाद को कृषकों उद्देश्य समर्पण कर वैदेशिक मंत्री डॉ एस जयशंकर आज मॉरीशस पूर्वतन प्रधानमंत्री डॉ नवीन राम बिलांग एवं पॉल बेलंजन साक्षात आलोचना कर मॉरीशस गस्त अवसर में श्री जयशंकर एक दुई नेता विभिन्न द्विपाक्षिक प्रसंग नहीं आलोचना कर स्वास्थ्य मंत्री जगत प्रकाश नड्डा आज नयादिल्ली में केन्द्रीय औषध मानक नियंत्रण संगठन अधिकारियों समीक्षा बैठक कर बैठक में स्वास्थ्य सचिव अपूर्व चंद्रा एवं अन्य वरिष्ठ अधिकारी उपस्थित थे। केन्द्र औषध मानक नियंत्रण संगठन देश में औषध चिकित्सा उपकरण एवं सौंदर्य प्रसाधन गुणवत्ता एवं सुरक्षा को नियंत्रण कर आंध्रप्रदेश मुख्यमंत्री एन चंद्रबाबू नायडू नयादिल्ली में स्वराष्ट्रमंत्री अमित शाह भेट बैठक समय श्री नायडू राज्यर आर्थिक परिस्थिति एवं जारी कर 4 श्वेतपत्र संपर्क में स्वराष्ट्रमंत्री विस्तृत आलोचना कर श्री नायडू कहते पूर्व सरकार कार्यकाल समय आर्थिक अनियमितता अपारगता एवं व्यापक दुर्नीति जो आंध्रप्रदेश बहु आर्थिक क्षति घटी राज्यर अर्थव्यवस्था को सुदृढ़ करने उभय केन्द्र और राज्य मिशि व्यापक पुनरुद्धार योजना प्रस्तुत करने श्री नायडू आशा व्यक्त कर श्री हरिशयन एकादशी तिथि अवसर में पूरी श्रीक्षेत्र में सिंहधर सम्मुखे तीन रथ उपर ठाकुर आज सुनावेश अनुषित आकर्षण देश को दर्शन करने लगे श्रद्धालु प्रबल भिड़ को दृष्टि रखि प्रशासन पक्ष आनुषंगिक व्यवस्था ग्रहण कर रथ चारिपाख एवं बड़दाण्डे गहल नियंत्रण उपर गुरुत्वारोप अपराह 5 सुनावेश आरंभ हो विभिन्न प्रकार सुना अलंकार ठाकुर को बेश सुनावेश रथ उपर महाप्रभु संध्या धूप एवं महादीप आदि नीति समापन रात 10 पर ठाकुर श्रीअंग सुनावेश मैलम नीति अनुषित होवार कार्यसूची रही चंदन लगी बलसंहार बेश एवं भोग लगी हरिशयन नीति अनुषित हो रथ उपर आसंका ठाकुर अधरपरा नीति अनुषित हो प्रधानमंत्री नरेन्द्र मोदी आषाढ़ एकादशी अवसर में देशवासी को शुभेच्छा जनाई श्री मोदी सामाजिक गणमाध्यम एक पोस्ट में भगवान विठल आशीर्वाद समस्त रही आशा व्यक्त करने समाज में सुख और समृद्धि गठन दिग्वे सहायक होती से आहरी उत्सव भक्ति नम्रता करुणा को प्रेरणा जगवा गरीबों सेवा पर अवसर सृष्टि कर आकाशवाणी ବାଂଲାଦେଶରେ ଚାକିରିର ସଂରକ୍ଷଣ ବ୍ୟବସ୍ଥା ନେଇ ସଂଗଠିତ ଗଣ୍ଡଗୋଳରେ ଗତ ଦୁଇଦିନ ମଧ୍ୟରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି, ଅନେକ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଚଟ୍ଟଗ୍ରାମରେ ତିନି ଜଣ, ଢାକାରେ ଦୁଇ ଜଣ ଏବଂ ରଙ୍ଗପୁର ଜିଲ୍ଲାରେ ଜଣେ ଅନ୍ତର୍ଭୁକ୍ତ। ସଂରକ୍ଷଣକୁ ବିରୋଧ କରି ଶାସକ ଆୱାମି ଲିଗ୍ର ଅନୁବନ୍ଧିତ ଛାତ୍ର ସଂଗଠନ ବାଂଲାଦେଶ ଛାତ୍ରଲିଗ୍ ମଧ୍ୟରେ ସଂଘର୍ଷ ଘଟିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ଲାଗି ଢାକା, ଗାଜିପୁର, ଚଟ୍ଟଗ୍ରାମ, ବହୁଆ, ରଙ୍ଗପୁର ଏବଂ ରାଜସାହିରେ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ଯବାନଙ୍କୁ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ବାଂଲାଦେଶ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଏବଂ ସରକାରୀ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ ଓ ବେସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ କଲେଜକୁ ବନ୍ଦ ରଖିବା ପାଇଁ ସେଠାକାର ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ବାଂଲାଦେଶ ଆଇନ ମନ୍ତ୍ରୀ ଅନିସୁଲ ହକ୍ କହିଛନ୍ତି, ସଂରକ୍ଷଣ ବ୍ୟବସ୍ଥାକୁ ସୁସଂଗତ କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଓମାନର ରାଜଧାନୀ ମାସ୍କଟ୍ଠାରେ ଅଲି ବିନ୍ ଆବି ତାଲିବ୍ ମସ୍ଜିଦ୍ ଗୁଳିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି। ଏଥିମଧ୍ୟରେ ଜଣେ ଭାରତୀୟ ଅନ୍ତର୍ଭୁକ୍ତ। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ମହରମ ଉପଲକ୍ଷେ ମସ୍ଜିଦ୍ ପରିସରରେ ଭିଡ଼କୁ ଲକ୍ଷ୍ୟ କରି ତିନି ଜଣ ବନ୍ଧୁକ ଧରି ଗୁଳିମାଡ଼ କରିଥିଲେ। ଏଥିରେ ଅନ୍ୟ ଜଣେ ଭାରତୀୟ ଆହତ ହୋଇଛନ୍ତି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଓମାନ ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। ଏହି ଗୁଳି ବିନିମୟରେ ବିଭିନ୍ନ ରାଷ୍ଟ୍ରର ପାଖାପାଖି 28 ଜଣ ନାଗରିକ ଏବଂ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ମାସ୍କଟ୍ଠାରେ ଥିବା ଆମେରିକା ଦୂତାବାସ ପକ୍ଷରୁ ଏହି ଗୁଳିକାଣ୍ଡ ନେଇ ସୁରକ୍ଷା ସତର୍କ ସୂଚନା ଜାରି କରାଯାଇଛି। ଓମାନରେ ମସ୍ଜିଦ୍ରେ ଏଭଳି ଗୁଳିକାଣ୍ଡ ଘଟଣା ପ୍ରଥମ ବୋଲି କୁହାଯାଇଛି। ପେରୁର ଆୟାକୁଚ ଦକ୍ଷିଣାଞ୍ଚଳରେ ଏକ ବସ୍ ଦୁର୍ଘଟଣାରେ 26 ଜଣଙ୍କ ମୃତ୍ୟୁ ଘଟିବା ସହ 12 ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ ଗତକାଲି ଲସ୍ ଲିବର୍ଟାଡୋରସ୍ ରାଜପଥ ଦେଇ ଯିବା ସମୟରେ ବସ୍ଟି ଭାରସାମ୍ୟ ହରାଇ ଖାତକୁ ଖସିପଡ଼ିଥିଲା। ବସ୍ଟିରେ 40 ଜଣ ଯାତ୍ରୀ ରହିଥିଲେ। ଲିମାରୁ ଆୟାକୁଚକୁ ବସ୍ଟି ଯାଉଥିଲା। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାହାଡ଼ିଆ ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚଳାଇବା, ଟ୍ରାଫିକ୍ ସିଗ୍ନାଲର ଅଭାବ, ଖରାପ ରାସ୍ତା ଏବଂ ଡ୍ରାଇଭିଂ ନିୟମର ଅବମାନନା ଯୋଗୁଁ ପେରୁରେ ବାରମ୍ଭାର ଦୁର୍ଘଟଣା ଘଟୁଛି। ଗତବର୍ଷ 87,000 ଅଧିକ ଟ୍ରାଫିକ୍ ଦୁର୍ଘଟଣାରେ 3,100 ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସମଗ୍ର ଦେଶରେ ଆଜି ଶ୍ରଦ୍ଧା ଓ ସମ୍ମାନର ସହ ମହରମ ପର୍ବ ପାଳନ କରାଯାଉଛି। ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନଙ୍କର ଆଜି ହେଉଛି ମହାପ୍ରୟାଣ ଦିବସ। ଏହି ଦିବସରେ ହୁସେନଙ୍କ ସହ ତାଙ୍କର କିଛି ସାଥୀ ମଧ୍ୟ ସତ୍ୟ ଏବଂ ନ୍ୟାୟ ପାଇଁ ପ୍ରାଣବଳି ଦେଇଥିଲେ। ଦିଲ୍ଲୀରେ ଜାମା ମସ୍ଜିଦ୍, ନିଜାମୁଦ୍ଦିନ, ଅଖଲା ଏବଂ ମହରୌଲି ସହିତ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ବାହାରିଥିଲା। ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ତାଜିଆ ଶୋଭାଯାତ୍ରା ପାଇଁ କେତେକ ସ୍ଥାନରେ କଟକଣା ଜାରି କରିଛନ୍ତି। ଦେଶରେ ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉତ୍ତରପ୍ରଦେଶରେ ମୁସଲମାନ ସମ୍ପ୍ରଦାୟର ଲୋକେ ଆଜି ମହରମ ପାଳନ କରୁଛନ୍ତି। ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ସବୁ ଜିଲ୍ଲାର ସମ୍ବେଦନଶୀଳ ସ୍ଥାନରେ ଅତିରିକ୍ତ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହରମ ସମୟରେ ପରମ୍ପରା ବିରୋଧୀ ଗତିବିଧି ଉପରେ ନଜର ରଖିବା ପାଇଁ କହିବା ସହ ଅରାଜକତାକୁ ପ୍ରଶ୍ରୟ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ନୌ, କାନପୁର, ମିରଟ, ଗୋରଖପୁର, ଆମ୍ବେଦକର ନଗର ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ଶୋଭାଯାତ୍ରା ବାହାରିବା ରାସ୍ତାରେ ଚଳିତଥର ସିସିଟିଭି କ୍ୟାମେରାର ସାହାଯ୍ୟରେ ନିରୀକ୍ଷଣ କରାଯାଉଛି। ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ତାଜା ଶୋଭାଯାତ୍ରା ପାଇଁ ଟ୍ରାଫିକ୍ କଟକଣା କରାଯାଇଛି। ତେଲଙ୍ଗାନାର ବିଭିନ୍ନ ସ୍ଥାନରେ ବିଶେଷକରି ହାଇଦ୍ରାବାଦରେ ଶ୍ରଦ୍ଧା ଓ ସଦ୍ଭାବନାର ସହ ମହରମ ପର୍ବ ପାଳନ କରାଯାଉଛି। ଭାରତୀୟ ପାଣିପାଗ ବିଭାଗ ଆସନ୍ତା ତିନିଦିନ ପର୍ଯ୍ୟନ୍ତ କୋଙ୍କଣ, ଗୋଆ, ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ କହିଛି ଗୁଜରାଟ, କର୍ଣ୍ଣାଟକ, ଛତିଶଗଡ଼, ଓଡ଼ିଶା, କେରଳ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିଭଳି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପୂର୍ବ ରାଜସ୍ଥାନ, ଜାମ୍ମୁ କାଶ୍ମୀର, ଲଦାଖ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ କୃଷି ଓ କୃଷିଜାତ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ପୁରୀ ଶ୍ରୀକ୍ଷେତ୍ରରେ ତିନି ରଥ ଉପରେ ଠାକୁରଙ୍କର ଆଜି ଅନୁଷ୍ଠିତ ହେବ ସୁନାବେଶ। ଏବଂ ସମଗ୍ର ଦେଶରେ ଆଜି ଶ୍ରଦ୍ଧା ଓ ସଦ୍ଭାବନାର ସହ ପାଳନ କରାଯାଉଛି ମହରମ୍। ସମ୍ବାଦ ଶେଷ ହେଲା।